ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଭାରତରୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶର ନେତୃବୃନ୍ଦ ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ସିଲିଣ୍ଡର ପିଛା ରିହାତି ପ୍ରଦାନ ଓ ଅନ୍ୟ କେତେକ ପ୍ରସ୍ତାବ ଆଜି କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ ଆୟକର ବିଲ୍ 2025 ପ୍ରତ୍ୟାହାର ସମ୍ପର୍କିତ ପ୍ରସ୍ତାବ ଆଜି ଲୋକସଭାରେ ପାରିତ ଏକ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ଲାଗି ନିର୍ବାଚନ ଆୟୋଗ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରିଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆମେରିକାର ବେନ୍ ସେଲ୍ଟନ୍ ହାସଲ କଲେ ଚଳିତ ବର୍ଷର କାନାଡିଆନ୍ ଓପନ୍ ଟେନିସ୍ ପୁରୁଷ ସିଙ୍ଗଲ୍ସ ବର୍ଗର ଟାଇଟଲ୍ ଭାରତ ରୁଷ ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଦୁଇ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ତଥା ଆପୋଷ ସ୍ୱାର୍ଥଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କରିଥିବା ବିସ୍ତୃତ ଆଲୋଚନାରୁ ଏହା ଜଣାପଡ଼ିଛି ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଉଭୟ ନେତା ଭାରତ ଓ ରୁଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି ୟୁକ୍ରେନ୍ ସମ୍ବନ୍ଧିତ ତାଜା ସ୍ଥିତି ସମ୍ପର୍କରେ ଶ୍ରୀ ପୁତିନ୍ ତାଙ୍କୁ ଅବଗତ କରାଇଥିବାରୁ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି ଏହି ପ୍ରସଙ୍ଗକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବା ଉପରେ ଭାରତ ଗୁରୁତ୍ୱାରୋପ କରିଛି ବୋଲି ସେ କହିଛନ୍ତି ଚଳିତ ବର୍ଷ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା 23ତମ ଭାରତ ରୁଷ ବାର୍ଷିକୀ ସମ୍ମିଳନୀରେ ଯୋଗ ଦେବା ଲାଗି ଶ୍ରୀ ମୋଦି ଏହି ଅବସରରେ ରାଷ୍ଟ୍ରପତି ପୁତିନ୍ଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ଲାଗି 2025-26 ଆର୍ଥିକ ବର୍ଷ ନିମନ୍ତେ ରିହାତି ପ୍ରଦାନ ପ୍ରକ୍ରିୟା ସମ୍ପର୍କିତ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପଭି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି ସେ କହିଛନ୍ତି ଏହି ରିହାତି ବ୍ୟବସ୍ଥା ଲାଗି ସରକାର 12,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବେ ଏହାଦ୍ୱାରା 10,33,00,000ରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇପାରିବେ ସରକାର ଏହି ହିତାଧିକାରୀଙ୍କୁ ବର୍ଷକୁ 14.2 କିଲୋଗ୍ରାମର 9 ସିଲିଣ୍ଡର ପ୍ରଦାନ କରିଥାନ୍ତି ତେବେ ପ୍ରତ୍ୟେକ ସିଲିଣ୍ଡରକୁ ପୂରଣ କରିବା ଲାଗି 300 ଟଙ୍କାର ରିହାତି ଦିଆଯାଇଥାଏ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ଏଥିସହିତ 3 ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଆଇଓସିଏଲ୍ ବିପିସିଏଲ୍ ଓ ଏଚ୍ପିସିଏଲ୍କୁ ସରକାର ଏହି ପ୍ରସ୍ତାବ ମାଧ୍ୟମରେ 30,000 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି
कैसे हमारे मिडिल क्लास परिवारों में एलपीजी गैस अफोर्डेबल रहे कम से कम दाम पे मिले उसके लिए 30,000 करोड़ रुपए की सब्सिडी आज अप्रूव हुई है जो सीधा हमारे एलपीजी हमारे मध्यम वर्गीय परिवारों के बेनिफिट में जाएगी मोदी जी ने इन 11 वर्षों में ऐसा बड़ा परिवर्तन लाए तो और गैस के प्राइसेस जिस तरह से आज की जियो पॉलिटिक्स है उस जियो पॉलिटिक्स में गैस के प्राइस ऊपर नीचे होते हैं तो उसमें हमारे परिवारों को मध्यम वर्गीय परिवारों को कैसे हम इंसुलेट करके रखें उनके ऊपर कोई नेगेटिव इम्पैक्ट ना पड़े ये सोच के ये फैसला लिया गया 30,000 करोड़ रुपीज अप्रूव किए हैं जो कि सीधा मिडिल क्लास परिवारों के जेब से बचेंगे
ଶ୍ରୀ ବୈଷ୍ଣବ କହିଛନ୍ତି ବିବିଧ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ଓ ଗବେଷଣା ବିକାଶ ସମ୍ପର୍କିତ ଅନ୍ୟ ଏକ ପ୍ରସ୍ତାବକୁ ମଧ୍ୟ ଆଜି କ୍ୟାବିନେଟ୍ରେ ଅନୁମୋଦିତ କରାଯାଇଛି ଏଥିଲାଗି 4,200 କୋଟି ଟଙ୍କା ଖର୍ଚ୍ଚ ହେବ ବୈଷୟିକ ଶିକ୍ଷାର ଉତ୍ତମ ମାନ ଓ ସମାନତା ବଜାୟ ରଖିବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଦେଶବ୍ୟାପୀ ସରକାରୀ ଏବଂ ସରକାରୀ ସାହାଯ୍ୟପ୍ରାପ୍ତ 275 ବୈଷୟିକ ଶିକ୍ଷାନୁଷ୍ଠାନରେ ଏହି ଯୋଜନା ଅଧୀନରେ ଶିକ୍ଷା ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ଆଜି କ୍ୟାବିନେଟ୍ରେ ମଞ୍ଜୁରୀ ମିଳିଥିବା ଅନ୍ୟ ଏକ ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଆସାମ ଓ ତ୍ରିପୁରା ଲାଗି ବର୍ତ୍ତମାନର କେନ୍ଦ୍ରୀୟ ଯୋଜନା ଅଧୀନରେ 4 ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍କୁ ସରକାର ଅନୁମୋଦନ କରିଛନ୍ତି ଏଥିଲାଗି ମୋଟ 4,250 କୋଟି ଟଙ୍କା ବ୍ୟୟଟକଳ କରାଯାଇଛି ଏହି ରାଜ୍ୟଗୁଡ଼ିକରେ ଭିତ୍ତିଭୂମିର ବିକାଶ ହେବା ସହିତ ଜୀବିକା ନିର୍ବାହ ପ୍ରକଳ୍ପ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ଆୟ ବୃଦ୍ଧି କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି
रिसेंट टाइम्स में 4 और नए मेमोरेंडम ऑफ सेटलमेंट हुए हैं असम और त्रिपुरा में उन चारों के लिए स्पेशल डेवलपमेंट पैकेज बनाए वो आज कैबिनेट में अप्रूव हुआ इसमें टोटल 7,250 करोड़ रुपीज का ये पैकेज है जिसमें से 4,250 करोड़ रुपीज सेंट्रल गवर्नमेंट से आएंगे और 3,000 करोड़ रुपीज स्टेट गवर्नमेंट के आदिवासी ग्रुप्स ऑफ असम के साथ फिर दूसरा है असम में ही दिमासा नेशनल लिबरेशन आर्मी और दिमासा पीपल सुप्रीम काउंसिल के साथ तीसरा अगेन यूनाइटेड लिबरेशन फ्रंट ऑफ आसाम के साथ, और चौथा ऑल त्रिपुरा टाइगर फोर्स और नेशनल लिबरेशन फ्रंट ऑफ त्रिपुरा। इन चारों के साथ जो डिस्कशन होके जो मेमोरेंडम ऑफ सेटलमेंट बना उसके हिसाब से ये प्रपोजल्स अप्रूव हुए।
तमिलनाडुरे माराक्कन्नमरु पुडुचेरी जाइथिबा राजपथकु चारिलेन विशिष्ट करिबा सम्पर्कित प्रकल्प मध्य आज क्याबिनेटरे अनुमोदित होइछि। 2157 कोटी टंका व्यय अटकळरे विकसित हेबाकु थिबा एही प्रकल्प द्वारा चेन्नई, पुडुचेरी, भिलुपुरम एवं नागापट्टिनम भळि क्रमवर्धिष्णु सहरगुडिकरे ट्राफिक समस्या ह्रास पाइब बोलि श्री वैष्णव कहिछन्ति। ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ବିରୋଧ କରି ସଂସଦରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଅପରାହ୍ନ 3ଟାରେ ଲୋକସଭା କାର୍ଯ୍ୟ ପୁଣି ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ସାଂସଦମାନେ ବିହାର ପ୍ରସଙ୍ଗକୁ ନେଇ ପୁନର୍ବାର ଗୃହର ମଧ୍ୟଭାଗକୁ ଆସି ପ୍ରବଳ ପାଟିତୁଣ୍ଡ ଓ ହଟ୍ଟଗୋଳ କରିଥିଲେ। ଏହି ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ବିଲ୍ 2025ର ପ୍ରତ୍ୟାହାର ସମ୍ପର୍କିତ ଏକ ପ୍ରସ୍ତାବ ଲୋକସଭାରେ ଆଗତ କରିଥିଲେ ଏବଂ ପରେ ଏହା ଗୃହରେ ଅନୁମୋଦିତ ହୋଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଶୁକ୍ରବାର ଦିନଟି ଘରୋଇ ସଭ୍ୟଙ୍କ ବିଲ୍ ପାଇଁ ଉଦ୍ଦିଷ୍ଟ ଥାଏ, ତେବେ ବିରୋଧୀଙ୍କ ଏଭଳି ଆଚରଣ ଲାଗି ଗୃହ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରାଯାଇପାରୁ ନାହିଁ। ତେବେ ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ରିଜିଜୁ ଗୁରୁତ୍ୱାରୋପ କରିଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ପୂର୍ବରୁ ଅନୁରୂପ କାରଣ ଲାଗି ଲୋକସଭାକୁ ଦୁଇଥର ମୁଲତବୀ ରଖାଯାଇଥିଲା। ତେବେ ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଭାରତ ଛାଡ଼ ଆନ୍ଦୋଳନରେ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଅନ୍ୟପକ୍ଷରେ ରାଜ୍ୟସଭାରେ ଅନୁରୂପ ଭାବେ ଭାରତ ଛାଡ଼ ଆନ୍ଦୋଳନର ସଂଗ୍ରାମୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ତାରିଖରୁ ଚୀନ୍ର ତିଆଞ୍ଜିନ୍ଠାରେ ଆରମ୍ଭ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବେ। ଏହି ଦୁଇଦିନିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଯୋଗଦାନକୁ ଚୀନ୍ ସ୍ୱାଗତ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଗୋ ଜିଆକୁନ୍ କହିଛନ୍ତି 20ରୁ ଉର୍ଦ୍ଧ୍ୱ ରାଷ୍ଟ୍ରର ଏହି ସମ୍ମିଳନୀର ଯୋଗଦାନ ହେଉଛି ବନ୍ଧୁତ୍ୱ, ଏକତା ଓ ଦୃଢ଼ତାର ପ୍ରତିଫଳନ। ଏଠାରେ ସୂଚନା ଦିଆଯାଇପାରେ 2001 ଜୁନ୍ 15 ତାରିଖରେ ସାଂଘାଇଠାରେ ଏହି ସ୍ଥାୟୀ ଆନ୍ତଃ ସରକାରୀ ଆନ୍ତର୍ଜାତିକ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ଏଥିରେ ଭାରତ, ଇରାନ, କାଜାକସ୍ତାନ, ଚୀନ, କିର୍ଗିଜ୍ସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ, ଉଜ୍ବେକିସ୍ତାନ ଓ ବେଲାରୁଷ ସଦସ୍ୟ ଅଛନ୍ତି। ଦେଶର ସୁରକ୍ଷା ଲାଗି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଏକ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ଲାଗି ଭାରତର ନିର୍ବାଚନ ଆୟୋଗ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରିଛନ୍ତି। ଏହାଦ୍ୱାରା କଂଗ୍ରେସ ଓ ଆର୍ଜେଡି ଭଳି ବିରୋଧୀ ଦଳଗୁଡ଼ିକର ସ୍ୱାର୍ଥହାନୀ ହେଉଥିବାରୁ ସେମାନଙ୍କ ନେତୃବୃନ୍ଦ ଏହି ପ୍ରକ୍ରିୟାକୁ ବିରୋଧ କରୁଛନ୍ତି ବୋଲି ସେ କହିଛନ୍ତି। ବିରୋଧୀଙ୍କର ଏଭଳି ଆଚରଣକୁ ଶ୍ରୀ ଶାହା ସମାଲୋଚନା କରିଛନ୍ତି। ଆଜି ବିହାରର ସୀତାମାଢ଼ି ଜିଲ୍ଲାର ପୁନୌରାଧାମଠାରେ ଦେବୀ ସୀତାଙ୍କୁ ସମର୍ପିତ ଏକ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟର ଉଦ୍ଘାଟନ ଅବସରରେ ଆୟୋଜିତ ଜନସମାବେଶକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଏହି ଧାମର ପୁନଃବିକାଶ କାର୍ଯ୍ୟ ମିଥିଲାକୁ ଶିକ୍ଷା, ଜ୍ଞାନ ଓ ସାଂସ୍କୃତିକ କେନ୍ଦ୍ର ରୂପେ ଗଢ଼ିତୋଳିବା ଦିଗରେ ଏନ୍ଡିଏ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ବୋଲି ଶ୍ରୀ ଶାହା କହିଛନ୍ତି।
ପରିକ୍ରମା ପ୍ରତ ଧ୍ୟାନ କେନ୍ଦ୍ର ବାଟିକା, ଧାର୍ମିକ ଜଳ ସ୍ରୋତ ପୁନଃ ନିର୍ମାଣ, ଧର୍ମଶାଳା, ଭୋଜନାଳୟ, ଚିକିତ୍ସା ସୁବିଧା और डिजिटल घेरेली में माँ सीता का जीवन चरित्र और रामायण की कथाएं बताने का यहाँ पर एक बड़ा प्रयास किया जाएगा।
अमेरिकार बेन सेल्टन ଚଳିତ କାନାଡିଆନ୍ ଓପନ୍ ପୁରୁଷ ସିଙ୍ଗଲ୍ସ ବର୍ଗର ଟାଇଟଲ୍ ହାସଲ କରିଛନ୍ତି। ଗତ ରାତିରେ ମଣ୍ଟ୍ରିଲ୍ଠାରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ସିଲ୍ଟନ୍ ରୁଷ୍ର କ୍ୟାରେନ୍ କାଚାନୋଭ୍କୁ ପରାସ୍ତ କରିଛନ୍ତି। ଏହି 22 ଟେନିସ୍ ଖେଳାଳି ସମ୍ପୃକ୍ତ ଟାଇଟଲ୍ ହାସଲ କରିବାରେ ସର୍ବକନିଷ୍ଠ ଆମେରିକୀୟ। କାନାଡିଆନ୍ ଓପନ୍ ମହିଳା ସିଙ୍ଗଲ୍ସ ବର୍ଗରେ କାନାଡାର 18 ଭିକ୍ଟୋରିଆ ମ୍ବୋକୋ ଚାମ୍ପିୟନ୍ ହୋଇଛନ୍ତି। ସେ ଚାରିଥରର ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନ୍ ନାଓମି ଓସାକାଙ୍କୁ 2-6, 6-4, 6-1 ସେଟ୍ରେ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତରୁ ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶର ନେତୃବୃନ୍ଦ। ଚଳିତ ଆର୍ଥିକ ବର୍ଷ ଲାଗି ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ସିଲିଣ୍ଡର ପିଛା ରିହାତି ପ୍ରଦାନ ଓ ଅନ୍ୟ କେତେକ ପ୍ରସ୍ତାବ ଆଜି କେନ୍ଦ୍ର କ୍ୟାବିନେଟ୍ରେ ଅନୁମୋଦିତ। ଆୟକର ବିଲ୍ 2025 ପ୍ରତ୍ୟାହାର ସମ୍ପର୍କିତ ପ୍ରସ୍ତାବ ଆଜି ଲୋକସଭାରେ ପାରିତ ଏବଂ ଏକ ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ଲାଗି ନିର୍ବାଚନ ଆୟୋଗ ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରୀ କରିଛନ୍ତି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।